ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ କେନ୍ଦ୍ର କ୍ୟାବିନେଟ୍ର ନିଷ୍ପଭିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅନ୍ତୋଦୟ ଆବାସ ଯୋଜନାରେ ଆଉ 1,00,000 ହିତାଧିକାରୀଙ୍କୁ ସାମିଲ କରିବେ ରାଜ୍ୟ ସରକାର। ଆମଠାରୁ ମ୍ୟାଲେରିଆର ଅନ୍ତ ଘଟିବ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମ୍ୟାଲେରିଆ ଦିବସ। ଏବଂ ରାଜ୍ୟରେ 46 ନୂଆ ସିଭିଲ ଜଜ୍ କୋର୍ଟ ଜୁନିୟର ଡିଭିଜନ ଗଠନ ସଂକ୍ରାନ୍ତ ବିଜ୍ଞପ୍ତି ଜାରି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରିପ୍ରେକ୍ଷୀରେ କେନ୍ଦ୍ର ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ନେଇଥିବା ନିଷ୍ପଭିଗୁଡ଼ିକର କାର୍ଯ୍ୟକାରିତା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ନିଜ ନିଜ ଅଞ୍ଚଳରେ ରହିଥିବା ପାକିସ୍ତାନୀଙ୍କୁ ତାଙ୍କ ଦେଶକୁ ତୁରନ୍ତ ଫେରିଯିବା ପାଇଁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି। ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ ପାଇଁ ପଦକ୍ଷେପ ନେବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆଜି ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ପହଞ୍ଚିଛନ୍ତି। ତାଙ୍କୁ ଚିନାର କର୍ପସ୍ର ଶ୍ରୀନଗରସ୍ଥିତ ସେନାର ଜେନେରାଲ କମାଣ୍ଡିଂ ଅଫିସର ସୁରକ୍ଷା ସ୍ଥିତି ନେଇ ଅବଗତ କରାଇଛନ୍ତି। କୁପୱାଡ଼ା ଜିଲ୍ଲା ସମେତ ଜାମ୍ମୁ କାଶ୍ମୀରର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ପାକିସ୍ତାନ ସେନା ପକ୍ଷରୁ ବାରମ୍ଭାର ଗୁଳିଗୋଳା ମାଡ଼ ନେଇ ଜେନେରାଲ ଦ୍ୱିବେଦୀଙ୍କୁ ତଥ୍ୟ ପ୍ରଦାନ କରାଯାଇଛି। ଜେନେରାଲ ଦ୍ୱିବେଦୀ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ଆତଙ୍କବାଦୀ ଆକ୍ରମଣ ପରବର୍ତ୍ତୀ ସୁରକ୍ଷା ସ୍ଥିତି ନେଇ ଆଲୋଚନା କରିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଜାତୀୟ ମାନବାଧିକାର କମିଶନ ଦୃଢ଼ ନିନ୍ଦା କରିଛନ୍ତି। ଏକ ବିବୃତ୍ତିରେ କମିଶନ କହିଛନ୍ତି, ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଆତଙ୍କବାଦରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଏଭଳି ଅମାନୁଷିକ କାର୍ଯ୍ୟର ଉତ୍ତରଦାୟୀ କରିବାର ସମୟ ଆସି ପହଞ୍ଚିଛି। ଅନ୍ତୋଦୟ ଆବାସ ଯୋଜନାରେ ଆଉ 1,00,000 ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ 60,000 ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିବା ବେଳେ ଆସନ୍ତା ମାସ ସୁଦ୍ଧା ଆଉ 1,00,000 ହିତାଧିକାରୀଙ୍କୁ ସରକାର ଘର ପ୍ରଦାନ କରିବାର ଲକ୍ଷ୍ୟ ରଖିଥିବା ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନାୟକ କହିଛନ୍ତି।
2 ଭିତରେ 5,00,000 ଟାର୍ଗେଟ୍ ଅଛି। 5,00,000 ଆମେ 60 ଦେଲୁଣି, ଏବେ 1,00,000 ଦେବୁ। ଏ ପ୍ରସେସଟା କଠିନ ପ୍ରସେସଟା, ମାନେ ବିଗତ ଦିନରେ ହାଇୱେ ପାଇଥିଲେ, ତାଙ୍କର ଘର ଭାଙ୍ଗି ଯାଇଛି, ସେମାନେ ବି ଅନ୍ତର୍ଭୁକ୍ତ ହେବେ। ବନ୍ୟା ବାତ୍ୟାର ଲୋକ ବି ଅନ୍ତର୍ଭୁକ୍ତ ହେବେ। ଆମର ବର୍ତ୍ତମାନ ସୁଦ୍ଧା 29,00,000 ଯୋଡ଼ି ହେଲେଣି। ଭାରତବର୍ଷରେ ଆମର ସର୍ଭେ ସବୁଠାରୁ ଶୀର୍ଷ ସ୍ତରରେ ଅଛି। ମେ ଲାଷ୍ଟ ହେଉଛି ଆମର ଶେଷ ସମୟ।
ଆସନ୍ତା ମାସ ଶେଷ ଯାଏଁ ଆବାସ ସର୍ଭେ ଚାଲିବାକୁ ଥିବାବେଳେ ଏବେ ସୁଦ୍ଧା 29,00,000 ହିତାଧିକାରୀ ସର୍ଭେରେ ସାମିଲ ହୋଇସାରିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇଣ୍ଡିଆ ଷ୍ଟିଲ୍ 2025 ସମ୍ମିଳନୀରେ ଯୋଗଦେବା ପାଇଁ ମୁମ୍ବାଇ ଗସ୍ତରେ ଯାଇଛନ୍ତି। ଏଥିରେ ରାଜ୍ୟରେ ଷ୍ଟିଲ୍ ଉତ୍ପାଦନ ବୃଦ୍ଧି ଏବଂ କଞ୍ଚାମାଲ ଯୋଗାଣ ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ତଥା ଜାତୀୟ ଶିକ୍ଷାନୀତି ପ୍ରସ୍ତୁତି କମିଟିର ମୁଖ୍ୟ ଡକ୍ଟର କେ କସ୍ତୁରୀରଙ୍ଗନ ଆଜି ପରଲୋକ ହୋଇଛି। ବେଙ୍ଗାଲୁରୁସ୍ଥିତ ତାଙ୍କ ବାସଭବନରେ 84 ବୟସରେ ସେ ଇହଲୀଳା ସମ୍ବରଣ କରିଛନ୍ତି। ପିଏସ୍ଏଲ୍ଭି ନିର୍ମାଣ କ୍ଷେତ୍ରରେ ଡକ୍ଟର କସ୍ତୁରୀରଙ୍ଗନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଭାରତୀୟ ମହାକାଶ ଅଭିଯାନ କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିବା ଡକ୍ଟର କସ୍ତୁରୀରଙ୍ଗନ 2003 ଅଗଷ୍ଟ 27 ଇସ୍ରୋର ଅଧ୍ୟକ୍ଷ ପଦରୁ ଅବସର ଗ୍ରହଣ କରିଥିଲେ। ସେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କୁଳପତି, କର୍ଣ୍ଣାଟକ ନଲେଜ୍ କମିଶନ ଅଧ୍ୟକ୍ଷ ଏବଂ ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ୍ ଆଡଭାନ୍ସ ଷ୍ଟଡିଜ୍ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। 2003-2009 ପର୍ଯ୍ୟନ୍ତ ସେ ରାଜ୍ୟସଭାର ସଦସ୍ୟ ଥିଲେ। ଶିମିଳିପାଳ ଜାତୀୟ ଉଦ୍ୟାନରେ ଜିନତ୍ ଏବଂ ଯମୁନାକୁ ମିଶାଇ 40 ମହାବଳ ବାଘ ରହିଥିବା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରେମ କୁମାର ଝା କହିଛନ୍ତି, 40 ମହାବଳ ମଧ୍ୟରୁ 6 ଶାବକ, 17 ବାଘୁଣୀ ଏବଂ 18 କଳା ମହାବଳ ବାଘ ରହିଛନ୍ତି। ଆଗାମୀ 10 ମହାବଳଙ୍କ ସଂଖ୍ୟା 100 ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ଝା ଆଶା ବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଶିମିଳିପାଳକୁ ଆନୁଷ୍ଠାନିକ ଭାବେ ଦେଶର 107ତମ ଜାତୀୟ ଉଦ୍ୟାନ ଭାବେ ଗତକାଲି ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଅଧିସୂଚନା ଜାରି କରାଯାଇଛି। ଭିତରକନିକା ପରେ ଓଡ଼ିଶାର ଦ୍ୱିତୀୟ ଜାତୀୟ ଉଦ୍ୟାନର ମାନ୍ୟତା ପାଇଥିବା ଶିମିଳିପାଳ ଅଭୟାରଣ୍ୟ 845.7 ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ। ମ୍ୟାଲେରିଆର ପ୍ରତିକାର ଏବଂ ପ୍ରତିରୋଧ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମ୍ୟାଲେରିଆ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଆମଠାରୁ ମ୍ୟାଲେରିଆର ଅନ୍ତ ଘଟିବ, ଏଥିନିମନ୍ତେ ପୁନର୍ବିନିଯୋଗ, ପୁନଃଚିନ୍ତନ କରିବା। 2008 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ଦିବସ ପାଳନ କରାଯାଉଛି। ମାଇ ଏନୋଫିଲିସ୍ ମଶା କାମୁଡ଼ିବା ଦ୍ୱାରା ସାଧାରଣତଃ ମ୍ୟାଲେରିଆ ଜ୍ୱର ହୋଇଥାଏ। 2030 ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ମ୍ୟାଲେରିଆ ମୁକ୍ତ କରିବା ପାଇଁ ଦମନ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ସରକାରୀ ସ୍ତରରେ ଜାରି ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମ୍ୟାଲେରିଆର ମୂଳୋତ୍ପାଟନ ପାଇଁ ଆଜିର ଦିନରେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ସାମାଜିକ ଗଣମାଧ୍ୟମ ବାର୍ତ୍ତାରେ ଶ୍ରୀ ମାଝୀ କହିଛନ୍ତି, ସୁଦୃଢ଼ ଶାସନ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଢାଞ୍ଚା ଏବଂ ଜନସହଭାଗିତା ବଳରେ ରାଜ୍ୟରେ ମ୍ୟାଲେରିଆର ପ୍ରଭାବକୁ ପ୍ରତିହତ କରାଯାଇପାରିଛି। ଉଚ୍ଚ ନ୍ୟାୟାଳୟର ପରାମର୍ଶକ୍ରମେ ରାଜ୍ୟରେ ଆଉ 46 ନୂଆ ସିଭିଲ୍ ଜଜ୍ କୋର୍ଟ ଜୁନିୟର ଡିଭିଜନ ଗଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିବା ପରେ ସିଭିଲ୍ ଜଜ୍ କୋର୍ଟ ଗଠନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। 22 ଜିଲ୍ଲାରେ ଏହି କୋର୍ଟଗୁଡ଼ିକ ସ୍ଥାପନ ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ସମ୍ବଲପୁର, ରାୟଗଡ଼ା, ପୁରୀ, ସୁନ୍ଦରଗଡ଼, ସୋନପୁର, ବରଗଡ଼, ଝାରସୁଗୁଡ଼ା, ଖୋର୍ଦ୍ଧା, କୋରାପୁଟ, ଯାଜପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ଭଦ୍ରକ, ଢେଙ୍କାନାଳ, ମାଲକାନଗିରି, ବଲାଙ୍ଗୀର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଜଗତସିଂହପୁର ଏବଂ ଗଞ୍ଜାମ। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମର ତ୍ରୟମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ବୈଠକରେ ଅଧ୍ୟକ୍ଷତା କରି ଲିଙ୍ଗ ଚିହ୍ନଟ, ଭ୍ରୂଣ ହତ୍ୟା ଏବଂ ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି ବୋଲି ମତବ୍ୟକ୍ତ କରିଥିଲେ। ବିଶେଷକରି ଦୁର୍ଗମ ଅଞ୍ଚଳରେ ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର, ସ୍ୱେଚ୍ଛାସେବୀ ଏବଂ ସିଡିପିଓମାନେ ଅଧିକ ସଜାଗ ରହିଲେ ଏହାର ସମାଧାନ ସମ୍ଭବ ହୋଇପାରିବ ବୋଲି ଶ୍ରୀ ସେଠୀ କହିଥିଲେ। ଲିଙ୍ଗ ଚିହ୍ନଟ କାର୍ଯ୍ୟ ଏବଂ ଭ୍ରୂଣ ହତ୍ୟା ଘଟଣା ଆଦି ସମ୍ପର୍କରେ ସୂଚନା ମିଳିଲେ ପୁଲିସକୁ ସୂଚନା ଦେବା ପାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଭାତ କୁମାର ବିଶ୍ୱାଳ ବୈଠକରେ କହିଥିଲେ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ସହର ଗାନ୍ଧି ମଇଦାନଠାରେ କୁଆଁରିଆ ମହୋତ୍ସବ ଏବଂ ପଲ୍ଲୀଶ୍ରୀ ମେଳାକୁ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି। ଇତିହାସ ପୃଷ୍ଠାରେ ଦଶପଲ୍ଲାର ଏକ ସ୍ୱତନ୍ତ୍ର ସ୍ଥାନ ରହିଥିବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଏହି ସ୍ଥାନରୁ ଦୀର୍ଘ 250 ବର୍ଷରୁ ଉର୍ଦ୍ଧ୍ୱ ବର୍ଷ ହେବ ରଥ କାଠ ଯୋଗାଣର ପରମ୍ପରା ରହିଥିବା ଶ୍ରୀ ସ୍ୱାଇଁ କହିଛନ୍ତି। କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଦ୍ୱିତୀୟ ଏସୀୟ ଯୋଗାସନ ଚାମ୍ପିୟନ୍ସିପ୍ ଆଜିଠାରୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମ୍ଠାରେ ଆରମ୍ଭ ହେଉଛି। ଯୋଗାସନ ଭାରତ ଦ୍ୱାରା ଆୟୋଜିତ ଏହି ଚାମ୍ପିୟନ୍ସିପ୍ ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ 21 ଏସୀୟ ଦେଶରୁ 170 ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। କଳିଙ୍ଗ ସୁପରକପ୍ ଫୁଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ ଆସନ୍ତାକାଲିଠାରୁ ଆରମ୍ଭ ହେବ। କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଥିବା ଏହି ପ୍ରତିଯୋଗିତାର ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଆସନ୍ତାକାଲି କେରଳ ବ୍ଲାଷ୍ଟର୍ସ ଏବଂ ମୋହନବାଗନ ସୁପରଜାଏଣ୍ଟସ୍ ମଧ୍ୟରେ ଖେଳାଯିବ। ସେହିଭଳି ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ଏଫ୍ସି ଗୋଆ ଏବଂ ପଞ୍ଜାବ ଏଫ୍ସି ମଧ୍ୟରେ ମୁକାବିଲା ହେବ। ତୃତୀୟ ଓ ଚତୁର୍ଥ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ରବିବାର ଦିନ ଖେଳାଯିବ। ତୃତୀୟ କ୍ୱାର୍ଟର ଫାଇନାଲ୍ରେ ଇଣ୍ଟରକାଶି ଏବଂ ମୁମ୍ବାଇ ସିଟି ଏଫ୍ସି ପରସ୍କରକୁ ଭେଟିବାକୁ ଥିବାବେଳେ ଚତୁର୍ଥ କ୍ୱାର୍ଟର ଫାଇନାଲ୍ରେ ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସି ଏବଂ ଜାମସେଦପୁର ଏଫ୍ସି ମଧ୍ୟରେ ମୁକାବିଲା ହେବ। ସୂଚନାଯୋଗ୍ୟ, ଗତକାଲିର ପ୍ରଥମ ମ୍ୟାଚ୍ରେ ନର୍ଥ ଇଷ୍ଟ ୟୁନାଇଟେଡ୍ 6-0 ଗୋଲ୍ରେ ମହମ୍ମଦାନ ସ୍ପୋର୍ଟିଂକୁ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଜାମସେଦପୁର ଏଫ୍ସି 2-0 ଗୋଲ୍ରେ ହାଇଦ୍ରାବାଦ ଏଫ୍ସି ବିପକ୍ଷରେ ବିଜୟୀ ହୋଇଥିଲା। ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଜାରି ରହିଥିବା ବେଳେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଜଳ ସମସ୍ୟା ଥିବା ସ୍ଥାନମାନଙ୍କରେ ଆଗାମୀ 7 ମଧ୍ୟରେ ସମାଧାନ କରିବା ପାଇଁ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପାନୀୟ ଜଳର ସମସ୍ୟା ଲୋକଙ୍କର ବିଶ୍ୱାସରେ ଏ ବିଭାଗ ପାନୀୟ ଜଳକୁ ସମ୍ମୁଖୀନ କରୁ, ଯେଉଁଠି ବି କୌଣସି ସମସ୍ୟା ଦେଖାଯିବ ତୁରନ୍ତ ପ୍ରଶାସନିକ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାର ଆବଶ୍ୟକତା ଅଛି। ଆଉ ପ୍ରଶାସନିକ ଅଧିକାରୀ 7 ମଧ୍ୟରେ ତାକୁ ଆମେ 2 ରଖିଛୁ, 3 ରଖିଛୁ, କୌଣସିଟା ଯଦି କଠିନ କାମ 7 2 କୌଣସି ରିପେୟାରିଂ କାମ ଆମେ 2 କରିବୁ, ଏ ପ୍ରକାର ଆମେ ବ୍ୟବସ୍ଥାରେ ରଖିଛୁ।
ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଆଦି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ କେନ୍ଦ୍ର କ୍ୟାବିନେଟ୍ର ନିଷ୍ପଭିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅନ୍ତୋଦୟ ଆବାସ ଯୋଜନାରେ ଆଉ 1 ହିତାଧିକାରୀଙ୍କୁ ସାମିଲ କରିବେ ରାଜ୍ୟ ସରକାର। ଆମଠାରୁ ମ୍ୟାଲେରିଆର ଅନ୍ତ ଘଟିବର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମ୍ୟାଲେରିଆ ଦିବସ ଏବଂ ରାଜ୍ୟରେ 46 ନୂଆ ସିଭିଲ୍ ଜଜ୍ କୋର୍ଟ ଜୁନିୟର ଡିଭିଜନ ଗଠନ ସଂକ୍ରାନ୍ତ ବିଜ୍ଞପ୍ତି ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।